ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭାରତ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ସଂକଳ୍ପବଦ୍ଧ, ଅହଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ତମାଖୁ ବର୍ଜନ ଦିବସରେ ନିଶାମୁକ୍ତ ଅଭିଯାନରେ ସାମିଲ ହୋଇ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ସ୍ଥିତ ଆଇଆଇଏମ୍ସି କାର୍ଯ୍ୟକାରିତାର ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ। ଶୀତଳଷଷ୍ଠୀ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦେବଦମ୍ପତି ବିବାହ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ 200 ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କଲେ ଓଡ଼ିଶାର ଅନିମେଶ କୁଜୁର। ଭାରତ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଜମ୍ବୁରୀ ମୈଦାନରେ ଲୋକମାତା ଅହଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ। ସିନ୍ଦୁର ଦେଶର ସାହସିକତାର ପ୍ରତୀକ ପାଲଟିଛି। ଲୋକମାତା ଅହଲ୍ୟା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅହଲ୍ୟାବାଈଙ୍କ ଦୃଢ଼ ସଂକଳ୍ପ ଏବଂ କଷ୍ଟକର ପରିସ୍ଥିତିକୁ ପ୍ରତିହତ କରିବାର ଚେଷ୍ଟା ଅନ୍ୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଉଦାହରଣ, ସେ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅହଲ୍ୟାବାଈଙ୍କ ପରି ସମାଜରେ ନ୍ୟାୟ, ଶିକ୍ଷା ଓ ସମାନତାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ପୁଣ୍ୟଶ୍ଳୋକା ମହାରାଣୀ ଅହଲ୍ୟାବାଈ ହୋଲକରଙ୍କ 300ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନାରୀ ସଶକ୍ତିକରଣ ପାଇଁ ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହା ଅହଲ୍ୟାବାଈଙ୍କ ଦୃଷ୍ଟିଭଙ୍ଗୀ ସହ ସମନ୍ୱୟ ରଖେ। ସୁସ୍ଥ ସମାଜ ଗଠନ, ଜନସେବା, ଶିକ୍ଷା ଆଦି କ୍ଷେତ୍ରରେ ଅହଲ୍ୟାବାଈଙ୍କ ଅତୁଳନୀୟ ଅବଦାନ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଅହଲ୍ୟାବାଈ ହୋଲକରଙ୍କୁ ନ୍ୟାୟ, ନିଷ୍ଠା, ସାହସିକତାର ପ୍ରତୀକ ବୋଲି ଅଭିହିତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅହଲ୍ୟାବାଈଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷାରେ ରଚିତ ଅହଲ୍ୟାବାଈଙ୍କ ଜୀବନୀ ଆଧାରିତ କର୍ମଯୋଗିନୀ ପୁଣ୍ୟଶ୍ଳୋକା ଅହଲ୍ୟାବାଈ ହୋଲକର ପୁସ୍ତକର ଉନ୍ମୋଚନ କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଯମନକିରା ବ୍ଲକ ବଡ଼ରମାସ୍ଥିତ ଉଷାକୋଟି ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ବନଖଣ୍ଡ ଅଧିକାରୀଙ୍କ ସହ ଅଭୟାରଣ୍ୟର ଉନ୍ନତିକରଣ ବିଷୟରେ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ପର୍ଯ୍ୟଟନ ଆମର ସମ୍ପଦ, ଅଭୟାରଣ୍ୟର ସୁରକ୍ଷା ସହିତ ଅବାଧ ଶିକାରକୁ ରୋକିବା ଏବଂ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଉଷାକୋଟି ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଷାକୋଟି ଅଭୟାରଣ୍ୟରେ ଥିବା କୁତବ ଗ୍ରାମର ଲୋକମାନଙ୍କୁ ଭେଟି ଶ୍ରୀ ପ୍ରଧାନ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ବନ ବିଭାଗକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଗସ୍ତ କରି ସଂସ୍ଥାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଇଆଇଏମ୍ସି ଭିଭିଭୂମିର ଉନ୍ନତିକରଣ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି, ନୂତନ ପାଠ୍ୟକ୍ରମ, ସ୍ନାତକୋତ୍ତର ଡିଗ୍ରୀ ବ୍ୟବସ୍ଥା ଆଦି ବିଷୟରେ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନଙ୍କ ସହ ସଚିବ ଶ୍ରୀ ଜାଜୁ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ଜାଜୁ କହିଛନ୍ତି,
आईएमसी हमारे देश के जर्नलिज्म मास कम्युनिकेशन बहुत पुराना इंस्टीट्यूशन है। इस इंस्टीट्यूशन का इंफ्रास्ट्रक्चर हम कैसे इम्प्रूव करें, यहाँ पर स्टूडेंट्स को बेहतर सुविधाएं हम कैसे दे सके, इन सारी बातों को आज मैंने यहाँ पर रिव्यू किया। आईएमसी को भी यूनिवर्सिटी का स्टेटस हमें लास्ट ईयर मिला है और उसके तहत मास्टर्स प्रोग्राम्स भी हमें स्टार्ट कर ले और मुझे जो इस बार हमारा इंटेक होगा उन छात्रों छात्राओं को ये ऑप्शन रहेगा कि अगर वो चाहें तो अपना जो डिप्लोमा का कोर्स है उसको डिग्री के तौर पे भी वो कन्वर्ट कर सकते हैं।
ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସ୍ଟାଣ୍ଡିଂ କମିଟି ଛତ୍ରପୁର ବ୍ଲକ ପୋଟଲାମପୁରସ୍ଥିତ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଷ୍ଟାଣ୍ଡିଂ କମିଟି ଚମାଖଣ୍ଡିସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ମଧ୍ୟ ପରିଦର୍ଶନ କରିଛନ୍ତି। ପୂର୍ବରୁ କମିଟିର ସଦସ୍ୟମାନେ ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ସରକାରୀ ଯୋଜନା ଅନୁଧ୍ୟାନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧୀନ ତାରସିଂ ଓ ଗାୟାଗଣ୍ଡା ଉଚ୍ଚ କ୍ଷମତା ସମ୍ପନ୍ନ ସେତୁ କାର୍ଯ୍ୟର ତଦାରଖ କରିବା ସହ ଷ୍ଟାଣ୍ଡିଂ କମିଟି ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମି ଏବଂ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ତମାଖୁ ସେବନର ନିବେଦନକୁ ପ୍ରତ୍ୟାଖ୍ୟାନ କରିବା, ତମାଖୁର ପ୍ରଚାର ପ୍ରସାର କରୁଥିବା ବ୍ୟବସାୟିକ କୌଶଳର ସତ୍ୟତା ଲୋକଲୋଚନକୁ ଆଣିବା। ତମାଖୁ ଜନିତ ମୃତ୍ୟୁକୁ ରୋକିବା ପାଇଁ ସଚେତନତା ହିଁ ଏକମାତ୍ର ଉପାୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଆମ ସଂକଳ୍ପ ନିଶା ନୁହେଁ ଜୀବନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନିଶାମୁକ୍ତ ସଚେତନତା ଅଭିଯାନରେ ସମସ୍ତେ ସାମିଲ ହୋଇ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମିଳିତ ପ୍ରୟାସ ଓ ସଚେତନତା ଦ୍ୱାରା ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ। ଏହି ଅବସରରେ ଶ୍ରୀ ମାଝୀ ମାସେ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଲୋଗୋ ଏବଂ ଟେଲିଭିଜନ ବିଜ୍ଞାପନର ଶୁଭାରମ୍ଭ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ତମାଖୁରେ 7000ରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ଏହାର ସେବନ ଦ୍ୱାରା ବିଭିନ୍ନ ପ୍ରକାର ରୋଗର ଆଶଙ୍କା ରହିଥାଏ। ତମାଖୁ ବର୍ଜନ ଦିବସ ଅବସରରେ ଶୁଣନ୍ତୁ ଏକ ବିଶେଷ ରିପୋର୍ଟ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ତମାଖୁ ବର୍ଜନ ଦିବସ ପାଳନ କରାଯାଇ ଆସୁଛି। ତମାଖୁରେ 7000ରୁ ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍, ମୁଖଗହ୍ୱର ଏବଂ ଜିହ୍ୱା କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତମାଖୁ ମୁକ୍ତ ସମାଜ ଗଠନ ଏବଂ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଦୀର୍ଘ 19 ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଡକ୍ଟର ମହମ୍ମଦ ଇମ୍ରାନ ଅଲ୍ଲୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ତମାଖୁ ପାଇଁ ସଚେତନତା କାର୍ଯ୍ୟକ୍ରମ, ସମ୍ପୂର୍ଣ୍ଣ ନିଶାମୁକ୍ତି ପାଇଁ କାର୍ଯ୍ୟକ୍ରମ କରିଆସୁଛୁ। ବିଶେଷ କରି ଯୁବପିଢ଼ିମାନଙ୍କ ସହିତ ଏହି କାମଟି ଆମେ କରୁଛୁ। ତତ୍ସହିତ ବ୍ରେଲ୍ ଲିପିରେ ଭିନ୍ନକ୍ଷମ ପିଲାମାନେ ଯେଉଁମାନେ ଅଛନ୍ତି, ଆଖିକୁ ଦିଶୁନାହିଁ, ତାଙ୍କ ପାଇଁ ବହି ଲେଖିଛି। ଯେଉଁମାନେ କାନକୁ ଶୁଭୁ ନାହିଁ ସେ ପିଲାମାନଙ୍କ ପାଇଁ, ସେ ଲୋକମାନଙ୍କ ପାଇଁ ସାଇନ୍ ଲାଙ୍ଗୁଏଜ୍ରେ ଆମେ ଡକ୍ୟୁମେଣ୍ଟାରୀ ବନେଇଛୁ। ଯୁବପିଢ଼ି ଏବଂ ଛୋଟ ପିଲା, ଆଜିର ଶୈଶବ ଯଦି ତମାଖୁ ମୁକ୍ତ ନିଶାମୁକ୍ତ ହେବ, ନିହାତି ଭାବରେ ଆଗାମୀ ଦିନ ଏକ ସୁସ୍ଥ ନିଶାମୁକ୍ତ ହୋଇପାରିବ ବୋଲି ମୁଁ ଆଶା ରଖୁଛି।
ଆକାଶବାଣୀ ସମାଚାର ପାଇଁ ମୋ ସ୍ମୃତି ରେଖା ତାରିଣୀ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲାବ୍ୟାପୀ ନିଶାଦ୍ରବ୍ୟ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବୌଦ୍ଧ ଟାଉନ୍ହଲ୍ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଦନ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ପ୍ରଶାସନିକ ଓ ଚିକିତ୍ସା ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇଉଠିଛି। ଆଜି କନ୍ୟାପିତାଙ୍କ ଗଣ୍ଠାଳ ଫିଟା ହଳଦୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ରାତିରେ ବରଯାତ୍ରୀ ତଥା ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବରବେଶରେ ଦେବଦେବ ମହାଦେବ ସୁସଜିତ ହୋଇ ବରଯାତ୍ରୀ ସହ କନ୍ୟା ମା' ପାର୍ବତୀଙ୍କ ଘରକୁ ଯାତ୍ରା କରିବେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପ୍ରଭୁ ଶ୍ରୀ ଦୂତିକେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ବୈଦିକ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ପରେ ଦେବଦମ୍ପତି ମନ୍ଦିର ପରିକ୍ରମା କରି ସ୍ୱମନ୍ଦିରକୁ ପ୍ରବେଶ କରିଥିଲେ। ସେହିପରି ପ୍ରସିଦ୍ଧ ଶୈବପୀଠ ଶରଣକୂଳ ମହାପ୍ରଭୁ ଲଡ଼ୁକେଶ୍ୱର ମହାଦେବଙ୍କର ବିବାହ ଯାତ୍ରା ଆଜି ରାତିରେ ମହା ଆଡ଼ମ୍ବରରେ ସମ୍ପନ୍ନ ହେବ। ସୁବର୍ଣ୍ଣପୁରର ବିଭିନ୍ନ ପ୍ରାଚୀନ ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ଆୟୋଜିତ ହୋଇଛି। ବାବା କପିଳେଶ୍ୱର, ବୈଦ୍ୟନାଥର ବାବା କୋଶଳେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର ଆଜି ରାତିରେ ନିର୍ଦ୍ଧାରିତ ଲଗ୍ନରେ ଶୋଭାଯାତ୍ରାରେ ବାହାରିବେ। ଏହାପରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ। ଦକ୍ଷିଣ କୋରିଆରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ଅନିମେଷ କୁଜୁର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନିମେଷ 200 ମିଟର ଦୌଡ଼ ପ୍ରତିଯୋଗିତାରେ ଏହି ସଫଳତା ହାସଲ କରି ନୂତନ ଜାତୀୟ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଅନିମେଷଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଭାରତ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ସଂକଳ୍ପବଦ୍ଧ, ଅହଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ତମାଖୁ ବର୍ଜନ ଦିବସରେ ନିଶାମୁକ୍ତ ଅଭିଯାନରେ ସାମିଲ ହୋଇ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳସ୍ଥିତ ଆଇଆଇଏମ୍ସି କାର୍ଯ୍ୟକାରିତାର ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ। ଶୀତଳଷଷ୍ଠୀ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଦେବଦମ୍ପତି ବିବାହ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର 200 ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କଲେ ଓଡ଼ିଶାର ଅନିମେଷ କୁଜୁର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।